ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଏକ ଦେଶ ଏକ ନିର୍ବାଚନ ସଂକ୍ରାନ୍ତ ଯୁଗ୍ମ ସଂସଦୀୟ କମିଟି ବୈଠକ ଆଜି ଅନୁଷ୍ଠିତ ହେବ। ପ୍ରଥମ ଅଧିବେଶନରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ହେମନ୍ତ ଗୁପ୍ତାଙ୍କ ସହ କମିଟି ଆଲୋଚନା କରିବେ। ଅନ୍ୟମାନଙ୍କ ମଧ୍ୟରେ ଜାମ୍ମୁ କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ଏନ୍ ଝା, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଭାରତୀୟ 21ତମ ଲ କମିଶନର ଅଧ୍ୟକ୍ଷ ଡକ୍ଟର ଜଷ୍ଟିସ୍ ବିଏସ୍ ଚୌହାନ ବୈଠକରେ କମିଟି ସଦସ୍ୟଙ୍କ ସହ ମତ ବିନିମୟ କରିବେ। ଛାତ୍ରଛାତ୍ରୀମାନେ ସେବା, କର୍ତ୍ତବ୍ୟ, ଜ୍ଞାନ ଓ ସାହସ ଦ୍ୱାରା ପରିଚାଳିତ ହୋଇ ଦେଶ ସେବା ପାଇଁ ସଂକଳ୍ପ ନେବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍ତି। ଗତକାଲି ସୈନିକ ସ୍କୁଲ ଭୁବନେଶ୍ୱରର ବାର୍ଷିକ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କ ସଫଳତା କାମନା କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଜଳବାୟୁ ପରିବର୍ତ୍ତନ, ଡିଜିଟାଲ୍ ଦାୟିତ୍ୱବୋଧ, ଜାତୀୟ ସୁରକ୍ଷା ଏବଂ ସାମାଜିକ ନ୍ୟାୟ ଭଳି ପ୍ରସଙ୍ଗଗୁଡ଼ିକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି କହିଛନ୍ତି। ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ସୁପ୍ରିମକୋର୍ଟ କଲେଜିୟମ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଥିବା ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କ ବଦଳି ପାଇଁ ସୁପାରିଶ କରିଛନ୍ତି। ଜଷ୍ଟିସ୍ ଶ୍ରୀପଦ ଫେବୃଆରୀ 2018 କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସମ୍ବନ୍ଧୀୟ ସ୍ଥାୟୀ କମିଟି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି କମିଟିରେ 18 ସଦସ୍ୟ ରହିଛନ୍ତି। କମିଟି ରାଜ୍ୟର ବିଭିନ୍ନ ପ୍ରକଳ୍ପ ପରିଦର୍ଶନରେ ଆସିଥିବା ଜଣାପଡ଼ିଛି। ଗତକାଲି ଅପରାହ୍ନରେ କମିଟିର ସଦସ୍ୟମାନେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ଏହି ଅବସରରେ କମିଟି ସୁତନୁ ପଞ୍ଚାୟତର ହାଟୁଆଦଣ୍ଡା ଗାଁର 2 ଆବାସ ଯୋଜନା ବୁଲି ଦେଖିଥିଲେ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓରେ ଗତ ଫେବୃଆରୀ ମାସରେ 16 ଅଧିକ ସଦସ୍ୟ ସାମିଲ ହୋଇଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଏହି ସଂଖ୍ୟାରେ 3.99% ବୃଦ୍ଧି ଘଟିଛି। ଏହି ସଦସ୍ୟମାନଙ୍କ ମଧ୍ୟରେ 7,39,000 ନୂଆ ଓ 13,00,000 ଅଧିକ ପୁରୁଣା ସଦସ୍ୟ ସାମିଲ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ 2,08,000 ନୂଆ ମହିଳା ସଦସ୍ୟ ଥିବା ଇପିଏଫ୍ଓ ସୂଚନା ଦେଇଛି। ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ସମ୍ମିଳନୀ ୱେବ୍ସର କମିକ୍ସ କ୍ରିଏଟର ପ୍ରତିଯୋଗିତାର ଆମେଚିଓର ବର୍ଗରେ କେନ୍ଦ୍ରାପଡ଼ା ଜିଲ୍ଲାର ରଣଦୀପ ସିଂ ଶ୍ରେଷ୍ଠ 10 ମଧ୍ୟରେ ସ୍ଥାନ ପାଇଛନ୍ତି। ସେ ଶ୍ରୀ ବଳଦେବଜୀଉଙ୍କ କନ୍ଦରାସୁରବଦ୍ଧ ବିଷୟକୁ କମିକ୍ସ ଆକାରରେ ପ୍ରକାଶ କରିଥିଲେ। ମୁମ୍ବାଇରେ ଆସନ୍ତା ମାସ 1 ହେବାକୁ ଥିବା ୱେବ୍ସ ସମ୍ମିଳନୀରେ ସେ ଯୋଗଦେବେ। ଏହି ସଫଳତା ସମ୍ପର୍କରେ ସେ ଆକାଶବାଣୀକୁ କହିଛନ୍ତି।
ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ଅର୍ଗାନାଇଜ୍ଡ ୱେବ୍ ସମିଟ୍ରେ ହେଉଥିବା ଗୋଟେ ଚାମ୍ପିଅନସିପ୍, କମିକ୍ସ କ୍ରିଏଟର ଚାମ୍ପିଅନସିପ୍ରେ ପାର୍ଟିସିପେଟ୍ କରିଥିଲି। ତା ଦେହରେ ଆମେଚର ଡିଭିଜନ୍ରେ ମୁଁ ଗୋଟେ ଫାଇନାଲିଷ୍ଟ ଅଛି ଅବିକା କମିକ୍ସ ମେକିଂରେ। ତ କମ୍ପିଟିସନ୍ ଥିଲା କମିକ୍ସ ବନେଇବା ପାଇଁ, ଆଉ ମୁଁ ନେଇଥିଲି, ମାନେ ଯେଉଁ ଡିଭିଜନ୍ ନେଇଥିଲି ସେଇଟା ହେଲା ଫୋକ୍ଲୋର୍ ରିଇମାଜିନ୍ଡ। ତା ଦେହରେ ଆମ ଦେଶର ବହୁତ ସାରା ଷ୍ଟୋରିଜ୍ ଯେଉଁଗୁଡ଼ାକ ଫୋକ୍ରେ ରହିଛି, ସେଇ ଷ୍ଟୋରିଜ୍କୁ ନେଇକି ଆମେ ଗୋଟେ କମିକ୍ସ ବନେଇବାର ଥାନ୍ତା 10 ଯେଉଁଥିରେ ମୁଁ ନେଇଥିଲି ଆମର ଲୋକାଲ ଫୋକ୍ଲୋର୍, ଯେଉଁଥିରେ ବଳଦେବଜୀ କନ୍ଦରାସୁରର ବଧ କରିଥିଲେ ପୁରାଣ କାଳରେ, ସେଇ ଷ୍ଟୋରି ବିଷୟରେ ମୁଁ ଗୋଟେ ରିଇମାଜିନ୍ ଷ୍ଟୋରି ଲେଖିଥିଲି।
ଭୁବନେଶ୍ୱର ଜୟଦେବ ଭବନଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିମାନେ ଡକ୍ଟର ତ୍ରିପାଠୀଙ୍କୁ ଜୀବନଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଅନୁଗୁଳ ଜିଲ୍ଲା ତାଳଚେରର ରାଜା ସାହେବ ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନଙ୍କ 73 ବୟସରେ ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଆଜି ସମଗ୍ର ଦେଶରେ ବିଶ୍ୱ ପୃଥିବୀ ଦିବସ ପାଳନ କରାଯାଉଛି। ପରିବେଶର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ଆମ ଶକ୍ତି ଆମ ପୃଥିବୀ। 1970 ଏପ୍ରିଲ 22 ଆମେରିକା ପ୍ରଥମ ଥର ପାଇଁ ପୃଥିବୀ ଦିବସ ପାଳନ କରିଥିଲା। ପୃଥିବୀର ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ଏହି ଦିବସ ପାଳନ କରାଯାଉଛି। ଏକ ଉତ୍ତମ ଭବିଷ୍ୟତ ଓ ସୁସ୍ଥ ପୃଥିବୀର ଗଠନ ଲାଗି ବିଶ୍ୱର ଜନସାଧାରଣଙ୍କୁ ଏଥିରେ ନିବେଦନ କରାଯାଉଛି। ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀଜନିତ ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଥିଲା। ତେବେ ଗତକାଲି 14 ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ଝାରସୁଗୁଡ଼ା ଜିଲ୍ଲାରେ ଦିନର ସର୍ବୋଚ୍ଚ ତାପମାତ୍ରା 45.4 ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ସମ୍ବଲପୁର, ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ତାପମାତ୍ରା 43 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ରାଜ୍ୟରେ 50 ଜଣ ଅସୁସ୍ଥ ହୋଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି। ସେମାନଙ୍କ ମଧ୍ୟରୁ ସମ୍ବଲପୁରରେ ସର୍ବାଧିକ 40 ଜଣ ରହିଥିବା ଜଣାପଡ଼ିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।